ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗତ 9 ମାସରେ 2,04,000 କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବିଧାନସଭାରେ କହିଲେ ଶିଳ୍ପମନ୍ତ୍ରୀ। ପାରାଦୀପ ବନ୍ଦର ସମେତ ଦେଶର 3ଟି ସ୍ଥାନରେ ପ୍ରତିଷ୍ଠା ହେବ ସବୁଜ ଉଦ୍ୟାନ ଭଣ୍ଡାର। ସୁଧହାର 5.25% ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରାଜ୍ୟରେ ଆସନ୍ତା ଫେବୃୟାରୀ 19 ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା ଏବଂ ଭାରତ ଦକ୍ଷିଣ ଆଫ୍ରିକା 12ବାଟି T20 ମ୍ୟାଚ୍ ପାଇଁ କଟକରେ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହ ବ୍ୟାପକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ଗତ January 28 ଓ 29 ତାରିଖରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ 16,73,000 କୋଟି ଟଙ୍କାର 593ଟି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା। ଗତ 9 ମାସ ମଧ୍ୟରେ ରାଜ୍ୟ ସରକାର 2,04,000 କୋଟି ଟଙ୍କା ମୂଲ୍ୟର 85ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିଧାନସଭାରେ ତଥ୍ୟ ରଖିଛନ୍ତି। ବିଧାନସଭାର ଶୀତକାଳୀନ ଅଧିବେଶନରେ ଆଜି ପ୍ରଶ୍ନକାଳରେ ସଦସ୍ୟ ଅରବିନ୍ଦ ମହାପାତ୍ରଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, 2024 ମସିହା ଏପ୍ରିଲ୍ ମାସରୁ ଗତ ନଭେମ୍ବର ମାସ ମଧ୍ୟରେ ରାଜ୍ୟରେ 324ଟି ବୃହତ୍ ଏବଂ ମଧ୍ୟମ ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପରେ 7,06,209 କୋଟି ଟଙ୍କା ନିବେଶ ହେବାକୁ ଥିବାବେଳେ ମୋଟ 4,57,252 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ବୟନ ଶିଳ୍ପ ସ୍ଥିତି ସମ୍ପର୍କିତ ସଦସ୍ୟ ଇରାଶିଷ ଆଚାର୍ଯ୍ୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, 2025 ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଓଡ଼ିଶା ଟେକ୍ସଟାଇଲ୍ ସମ୍ମିଳନୀରେ 6ଟି ଜିଲ୍ଲାରେ ଆଧୁନିକ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବାକୁ ସ୍ଥିର ହୋଇଛି। ଏହି ସମ୍ମିଳନୀରେ ବୟନଶିଳ୍ପ କ୍ଷେତ୍ରରେ 7,808 କୋଟି ଟଙ୍କାର ନିବେଶ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିବାବେଳେ ଏହାଦ୍ୱାରା 49,000 ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଗତ 18 ମାସ ମଧ୍ୟରେ 37,371 ସରକାରୀ ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି ଆଉ 65,000 ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବିଧାନସଭାରେ ମୁଲତବୀ ଆଲୋଚନାରେ ଉତ୍ତର ରଖି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ମନରେଗାରେ 2025-26 ଆର୍ଥିକ ବର୍ଷରେ 12 ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ସରକାର 8,19,000 ଶ୍ରମ ଦିବସର ବିନିଯୋଗ କରିସାରିଥିବା ମନ୍ତ୍ରୀ କହିଛନ୍ତି। ଜଗତସିଂହପୁର ଜିଲ୍ଲାର ମହାକାଳପଡ଼ା ଓ ପାରାଦୀପରେ ଆର୍ସେଲର ମିତଲ ନିପନ ଷ୍ଟିଲ୍ ଇସ୍କାତ କାରଖାନା ପ୍ରତିଷ୍ଠା କରିବ। ଏଥିପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଜାରି ରହିଥିବା ଆଜି ଗୃହରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ସଦସ୍ୟ ଅରବିନ୍ଦ ମହାପାତ୍ରଙ୍କ ମୂଳ ପ୍ରଶ୍ନ ଏବଂ ସଦସ୍ୟ ଗଣେଶ୍ୱର ବେହେରାଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସରକାର ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରଖିଛନ୍ତି। ମହାକାଳପଡ଼ାରେ ପ୍ରକଳ୍ପ ପାଇଁ ରାସ୍ତା ଓ ବିଦ୍ୟୁତ୍ ଯୋଗାଣର ବ୍ୟବସ୍ଥା କରାଯାଉଛି। ତେବେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମୋଦନ ମିଳିଲା ପରେ ରାଜ୍ୟ ସରକାର ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଐତିହ୍ୟ କୀର୍ତ୍ତିରାଜି ଚିହ୍ନଟ ସହ ଗବେଷଣା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏନେଇ ଗତ August 26 ତାରିଖରେ ହୋଇଥିବା ବୈଠକରେ 4,000ରୁ ଉର୍ଦ୍ଧ୍ୱ କୀର୍ତ୍ତିରାଜି ଚିହ୍ନଟ ହୋଇ ଏହା ଉପରେ ଗବେଷଣା ପାଇଁ ନିଷ୍ପତ୍ତି ହୋଇଥିବା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଧାନସଭାରେ ପ୍ରଶ୍ନକାଳରେ ମନ୍ତ୍ରୀ କହିଛନ୍ତି, ସରକାର ସେଣ୍ଟର ଫର୍ ହେରିଟେଜ୍ ଷ୍ଟଡି ସହାୟକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। କୀର୍ତ୍ତିରାଜି ସମ୍ପର୍କରେ ଗବେଷଣା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରାଯିବ। ଏହି ଦଳ 3 ବର୍ଷ ମଧ୍ୟରେ ଗବେଷଣା କାର୍ଯ୍ୟ କରିବ। ଏହାପରେ ସବୁ କ୍ଷେତ୍ରକୁ ବିଚାର କରି ଚିହ୍ନିତ କୀର୍ତ୍ତିରାଜିର ପାରିପାର୍ଶ୍ୱିକ ବିକାଶ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଐତିହାସିକ ବାଲିଯାତ୍ରା କଟକକୁ ୟୁନେସ୍କୋ ଦ୍ୱାରା ମାନ୍ୟତା ଦେବା ପାଇଁ ସରକାର ପ୍ରୟାସ କରୁଥିବା ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାର ପାରାଦୀପ ବନ୍ଦର ସମେତ ଦେଶର 3ଟି ସ୍ଥାନରେ ସବୁଜ ଉଦ୍ୟାନର ଭଣ୍ଡାର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଥିବା କେନ୍ଦ୍ର ବନ୍ଦର ଜାହାଜ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ଲୋକସଭାରେ ସଦସ୍ୟ ବିଭୁ ପ୍ରସାଦ ତରାଇ ଏବଂ କ୍ୟାପ୍ଟେନ୍ ବ୍ରିଜେଶ ଚୌଟାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଗୁଜରାଟର ଦୀନଦୟାଲ ବନ୍ଦର ଏବଂ ତାମିଲନାଡୁର ଭିଓ ଚିଦାମ୍ବରନାର ବନ୍ଦରରେ ସବୁଜ ଉଦ୍ୟାନ ଭଣ୍ଡାର ସ୍ଥାପନ କରାଯିବ। ପ୍ରତି ଭଣ୍ଡାରରେ ଉତ୍ପାଦନ କ୍ଷମତା 1 ଲକ୍ଷ ଟନ୍ ରହିବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶର ଆର୍ଥିକ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ସୁଧହାର ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷର 5ମ ଦ୍ୱିମାସିକ ମୁଦ୍ରାନୀତି ବୈଠକରେ ସୁଧହାରକୁ 25 ବେସିସ୍ ପଏଣ୍ଟ ହ୍ରାସ କରାଯାଇ 5.25% ରଖାଯାଇଥିବା ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଘୋଷଣା କରିଛନ୍ତି। ଏଥିସହିତ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ଆକଳନକୁ 7.3% ବୃଦ୍ଧି କରିଛି, ଯାହା ପୂର୍ବ ଆକଳନରେ 6.8% ଥିଲା। ସୁଧହାର ହ୍ରାସ ଫଳରେ ଦେଶର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଗୃହ ଅଟୋ ଏବଂ ବାଣିଜ୍ୟିକ ଋଣ ଶସ୍ତା ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ଆସନ୍ତା ଫେବୃଆରୀ ମାସ 19 ତାରିଖରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9ଟାରୁ ଆରମ୍ଭ ହୋଇ 11:30 ପର୍ଯ୍ୟନ୍ତ ଚାଲିବ। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା, 21ରେ ଇଂରାଜୀ, 23ରେ ତୃତୀୟ ଭାଷା, 25ରେ ବିଜ୍ଞାନ, 27ରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ 2 ତାରିଖରେ ଗଣିତ ପରୀକ୍ଷା ହେବ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ 15 ମିନିଟ୍ ଅଧିକ ସମୟ ଦିଆଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଅର୍କକ୍ଷେତ୍ର କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ 5 ଦିନ ବ୍ୟାପୀ ଚାଲିଥିବା ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ, 36ତମ କୋଣାର୍କ ଉତ୍ସବ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ 15ତମ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଆଜି ଉଦ୍ଯାପିତ ହେଉଛି। ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କୋଣାର୍କ ଉତ୍ସବର ଆଜି ଅନ୍ତିମ ଦିବସରେ ଓଡ଼ିଶୀ ଏବଂ କଥକ ନୃତ୍ୟ ପରିବେଷଣ କରାଯିବ। ଚଳିତ ବର୍ଷ ଜାପାନ, ରୁଷିଆ, ସ୍ପେନ୍, ପର୍ତ୍ତୁଗାଲ, ଶ୍ରୀଲଙ୍କା ଆଦି ଦେଶ ସମେତ ଭାରତର ବିଭିନ୍ନ ରାଜ୍ୟର 30ରୁ ଉର୍ଦ୍ଧ ଷ୍ଟଲ୍ରେ 100ରୁ ଅଧିକ ଶିଳ୍ପୀଙ୍କ ଦ୍ୱାରା ବାଲୁକା କଳା ପ୍ରଦର୍ଶିତ ହୋଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା 9 ତାରିଖ ମଙ୍ଗଳବାର ଦିନ କଟକ ବାରବାଟୀ ଷ୍ଟାଡିୟମ୍ଠାରେ T20 ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆଜି ସକାଳ 10ଟାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ହେଉଛି। ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି,
ଏଣ୍ଟ୍ରି ଟେରର ଯେଉଁ ମେକାନିଜମ୍ ଅଛି ତାକୁ ବି ଆକ୍ଟିଭେଟ୍ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା, ରୁଟ୍ ଲାଇନିଂ ବ୍ୟବସ୍ଥା, ପ୍ଲେନ୍ କ୍ଲାଥ୍ ସର୍ଭେଲାନ୍ସ ଏସବୁ ଇନ୍ଫୋର୍ସ ଅଛି। ଯେଉଁ ସିକ୍ୟୁରିଟି ଏବଂ ସେଫ୍ଟିର ଯେଉଁ ବ୍ୟବସ୍ଥା ଅଛି ତା ଭିତରେ ଆମେ କନ୍ଫିଡେଣ୍ଟ ଅଛୁ କରିପାରିବୁ। କିନ୍ତୁ ଆଜି କିଛି 5 ତାରିଖ କିଛି 6 ତାରିଖ ଏମିତି କରିକି ଆସିବେ। ସୁରକ୍ଷା ବ୍ୟବସ୍ଥାର ପର୍ଯ୍ୟାପ୍ତ ପ୍ରବନ୍ଧ କରାହେଇଛି। ଯେହେତୁକି ବହୁତ ଜଣେ ଭାରି ସଂଖ୍ୟାରେ ବାହାରକୁ ଆସିଥିବା ପ୍ଲେୟର ପାର୍ଟିସିପେଟ୍ କରିବେ, ସୁରକ୍ଷାର ବ୍ୟାପକ ପ୍ରବନ୍ଧ କରାଯାଇଛି ଏବଂ ସବୁ ଆସ୍ପେକ୍ଟର ଧ୍ୟାନ ରଖାଯାଇଛି।
ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଆସନ୍ତା ରବିବାର ଭୁବନେଶ୍ୱରରେ ପହଞ୍ଚିବେ। ଆସନ୍ତା ସୋମବାର ଉଭୟ ଦଳ ବାରବାଟୀ ଷ୍ଟାଡିୟମ୍ରେ ଅଭ୍ୟାସ କରିବେ। ପ୍ରକୃତି ଓ ପୃଥିବୀ ପ୍ରତି ମୃତ୍ତିକାର ଗୁରୁତ୍ୱ ଏବଂ ମୃତ୍ତିକାର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା। 2013 ଜାତିସଂଘ ସାଧାରଣ ପରିଷଦ ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଓ କୃଷି ସଂଗଠନର ପ୍ରସ୍ତାବକୁ ଗ୍ରହଣ କରି ପ୍ରତିବର୍ଷ ଡିସେମ୍ବର 5 ତାରିଖରେ ବିଶ୍ୱ ମୃତ୍ତିକା ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା। 2015 ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ମାଟି ହେଉଛି ଆମ ଜୀବନର ମୂଳଦୁଆ ଏବଂ ପୃଥିବୀରେ ଜୀବନ ସଞ୍ଚାର ଓ ପ୍ରବାହକୁ ବଜାୟ ରଖିବାର ଅକ୍ଷୟ ଶକ୍ତି। ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦ ଉପରେ ହିଁ ଆମ ଖାଦ୍ୟ, ଜଳ ଓ ପରିବେଶର ସନ୍ତୁଳନ ନିର୍ଭର କରେ। ମୃତ୍ତିକା ଦିବସ ଅବସରରେ ସମସ୍ତେ ମିଳିମିଶି ମାଟିର ଗୁଣବତ୍ତା ଓ ସୁରକ୍ଷା ପାଇଁ କାର୍ଯ୍ୟ କରିବା ସହ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଲାଗି ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଭଦ୍ରକ ଜିଲ୍ଲା ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଆଜି ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନୀ, ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଫସଲ ପୂର୍ବରୁ ମାଟି ପରୀକ୍ଷା କରିବା, ମାଟିର ଯତ୍ନ ନେବା ସହ ଚାଷୀମାନେ କ୍ଷେତରେ ବିଭିନ୍ନ ପ୍ରକାର ଫସଲ କରି ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର 100ରୁ ଅଧିକ ଚାଷୀ ଯୋଗଦେଇଥିଲେ। ସାମାଜିକ ବିକାଶ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସୁରକ୍ଷାରେ ସ୍ୱେଚ୍ଛାସେବୀଙ୍କ ଭୂମିକାକୁ ସମ୍ମାନ ଜଣାଇ ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ପ୍ରତ୍ୟେକ ଅବଦାନ ଗୁରୁତ୍ୱପୂର୍ଣ୍ଣ। ବଲାଙ୍ଗୀର ଜିଲ୍ଲା ଲୁଇସିଂହା କୃଷି ସମବାୟ ସମିତିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଆଜି ଜିଲ୍ଲାସ୍ତରୀୟ ଧାନମଣ୍ଡିର ଶୁଭାରମ୍ଭ କରିଛନ୍ତି। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବଂଶଧାରା ପାଠାଗାର ପରିସରରେ ସୂଚନା ଅଧିକାର ଆଇନ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ଅନୁଗୁଳଠାରେ ସର୍ବନିମ୍ନ ତାପମାତ୍ରା 9 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଗତ 9 ମାସରେ 2,04,000 କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବିଧାନସଭାରେ କହିଲେ ଶିଳ୍ପମନ୍ତ୍ରୀ। ପାରାଦୀପ ବନ୍ଦର ସମେତ ଦେଶର 3ଟି ସ୍ଥାନରେ ପ୍ରତିଷ୍ଠା ହେବ ସବୁଜ ଉଦ୍ୟାନ ଭଣ୍ଡାର। ସୁଧହାର 5.25%କୁ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରାଜ୍ୟରେ ଆସନ୍ତା ଫେବୃଆରୀ 19 ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା ଏବଂ ଭାରତ ଦକ୍ଷିଣ ଆଫ୍ରିକା ବାରବାଟୀ T20 ମ୍ୟାଚ୍ ପାଇଁ କଟକରେ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।